ॐ नमो भगवते वासुदेवाय। हरे कृष्ण। उपस्थित भक्त सज्जन बृंद, मातृवृंद, आज आपणको सहरे राधाकृष्ण मंदिर प्रांगण रे आमर इस्कन भक्त माने आपण किछि भगवान कथा कहिया पई आछन्ति। तेणु सर्वप्रथमे आमे आपण निकटरे धन्यवाद अर्पण करछु, जेहेतु आपण आमको गोटे सुजोग प्रदान करछन्ति एई भगवान कथा कहिया पई। सब शुक्रवार एइभळि भाव कथा चालिछि। गोटे थर आसी से कही आमर ये जो केन्द्र होपण निकटने साइफुन निकटस्थ जो केन्द्र रही 2006 मसीह आमर गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज जे कि जन वैज्ञानिक थिले से केन्द्र टी स्थापन कर समग्र विश्वर मंगल से चेष्टा करुले। तेणु से ही परिस्थिति से ही पर्यायर ये आमर पश्चिम ओडिशा बुर्ला केन्द्रटी विशेष भाव में पश्चिम ओडिशावासी मानक मंगलपी ये सब केन्द्रटी। तेणु आम आज विशेष भाव में आम कौले गत थरिक कथा कही केमी लोक मंगल कर लोक मंगल उद्देश्य ये केन्द्रटी। तेणु आज से कथा कह विशेष भाव आसंता 8 तारीख जो रही रविवार एकादशी तिथि ये एकादशी तिथि भगवान भगवद गीता कही गीता जयंती 5500 वर्ष तले कुरुक्षेत्र भगवान ये ज्ञान देते भगवद गीतार ज्ञान देते। तेणु आम से गीता सम्बन्धी किसी कथा कह ये जो गीता ज्ञान दि जाऊँगी ये प्रकृति में जीवर कल्याण करा पाई भगवान आपण मैंने पढ़े भगवद गीता गीता जयंती उपलक्षे आमर विशेष कार्यक्रम सब रही। तेणु जो मैंने पढ़े देखिए अष्टादश अध्याय भगवान कहते जो मैंने ये भगवद गीता को भगवद गीतार बाणी को प्रचार करती से मैंने भगवान अत्यंत प्रिय भगवद गीता अष्टादश अध्याय भगवान कहले जय इदम परम गुह्यंग मद्भक्तिषु अभिधास्यति न च तस्मात् मनुष्येषु कश्चिन् मे प्रियकृतम्। दुईटी श्लोक कहते कथा जो मैंने ये भगवद गीतार बाणी प्रचार करती ताकू आउ अधिक किए प्रिय नुहत भगवान। कहीं ये जीवर कल्याण करा भगवान जो धर्म उपदेश दौंस कारण लोक मैंने जानते ना धर्म कौन भगवान निजे धर्म स्थापन करती। चतुर्थ अध्याय भगवान कहले यदा जदा ही धर्म से ग्लानिर्भवती भारत अभ्युत्थान अधर्म से तदात्मान सुजाम्यहम परित्राणाय साधुना विनाशाय च दुष्कृतां धर्म संस्थापनार्थाय संभवामि युगे युगे। धर्मर सबुले ग्लानि होती से भगवान प्रति युगे आसती प्रति युगे चारोटी युग रही सत्य तृतीय द्वापर कली आपण यही स्थान रे भगवान आसवे कली युगर भगवान आसवे अवतीर्ण हे भविष्य आसवे यही स्थान रु संबलपुर रु कल्की भगवान आसवे कली युगर अंतिम आसवे भगवान। तेणु भगवान जो आसती तीनोटी कार्य भगवान करती भगवान किसी कार्य ना नमी पार्थास्ती कर्तव्य त्रिशु लोकेशु किंचन आमर बहुत प्रकार कर्तव्य रही आम समय पाने फुर्सत पाने ये कर्तव्य आम रही कहीं आमर शरीर आवश्यकता बहुत किसी दरकार विभिन्न प्रकार कार्य करुचे किंतु भगवान कि आवश्यकता ना तेणु भगवान किसी कर्तव्य आम छटी कर्तव्य रही समस्त भगवान कौन कर्तव्य ना आम पिता माता पाखे ऋणी रोचे भागवत मैं से कथा कह जे ଦେବତାମାନଙ୍କ ପ୍ରତି ଆମେ ଋଣୀ ରହିଛି ଏଠି, ସେଥିପାଇଁ ଆମେ ଦେବତା ପୂଜା କରାଯାଉଛି, ଶିବଜୀଙ୍କର ଆରାଧନା କରାଯାଉଛି, ବୈଷ୍ଣବୀ ଦେବୀଙ୍କର ଆରାଧନା କରାଯାଉଛି, ଏମାନେ ସବୁ ଦେବତା। ଯଦିଓ ଶିବଜୀ ସ୍ୱୟଂ ଭଗବାନ, କିନ୍ତୁ ସେ ତମ ଗୁଣର ଆଶ୍ରୟ କରି ଆସିଛନ୍ତି, ତେଣୁ ସେ ଏଇ ତମ ଗୁଣର ଏଇ ଭୌତ ଜଗତର ଧ୍ୱଂସ ଦାୟିତ୍ୱରେ ସେ ଅଛନ୍ତି। ପାର୍ବତୀ ଦେବୀ ଯେଉଁ ରହିଛନ୍ତି ବା ବୈଷ୍ଣବୀ ଦେବୀ ଯେଉଁ ରହିଛନ୍ତି, ଇଏ ଏଇ ଭୌତିକ ଜଗତର ଦାୟିତ୍ୱରେ ସେ ରହିଛନ୍ତି। ଭୌତିକ ଜଗତରେ ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ। ଗଣେଶଜୀ ଏଠି ଅଛନ୍ତି, ଗଣେଶ ହେଉଛନ୍ତି ବିଘ୍ନ ବିନାଶନକାରୀ। ତେଣୁ ଏଇଭଳି ଭାବରେ ବିଭିନ୍ନ ଦେବତାମାନେ ସବୁ ଅଛନ୍ତି, ସେମାନେ ଆମର ବହୁତ ଉପକାର କରୁଛନ୍ତି, ତେଣୁ ଆମର ତାଙ୍କ ପ୍ରତି ଋଣ ରହିଛି, ଦେବତାମାନଙ୍କ ପ୍ରତି ଋଣ ରହିଛି। ଋଷିମାନେ ଏଇ ଯେଉଁ ଆମେ ଆଜି ଭଗବତ ଗୀତା କହୁଛେ, ଏ ବ୍ୟାସଦେବ ରଚନା କରିଛନ୍ତି। ଭଗବାନ ଯଦିଓ କହିଛନ୍ତି, କିନ୍ତୁ ବ୍ୟାସଦେବ ରଚନା କରିଛନ୍ତି। ଖାଲି ଭଗବତ ଗୀତା ନୁହଁ, ସମସ୍ତ ବୈଦିକ ଶାସ୍ତ୍ର ସେ ରଚନା କଲେ, ତାଙ୍କ ପାଖରେ ଆମର ଋଣ ରହିଛି। ବିଭିନ୍ନ ଜୀବମାନଙ୍କ ପ୍ରତି ଆମର ଋଣ ରହିଛି, ବିଭିନ୍ନ ପ୍ରକାର ଜୀବମାନେ ବିଭିନ୍ନ ପ୍ରକାର ଆମେ ସାହାଯ୍ୟ କରୁଛନ୍ତି। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ପୁଷ୍ପ ଫଳ ଇତ୍ୟାଦି ଯାହା ସବୁ ପ୍ରାପ୍ତ ହେଉଛେ, ବୃକ୍ଷଲତା ଇତ୍ୟାଦି ସବୁ ଦେଉଛନ୍ତି, ପ୍ରଦାନ କରୁଛନ୍ତି, ତାଙ୍କ ପାଖରେ ଆମେ ଋଣୀ ରହୁଛେ। ଗୋରସ ଇତ୍ୟାଦି ଯାହା ପାଉଛେ ଆମେ, ସେଥିପାଇଁ ଆମେ ଋଣୀ। ଆମର ବନ୍ଧୁବାନ୍ଧବମାନେ ଆମର କେତେ ସାହାଯ୍ୟ କରୁଛନ୍ତି। ଆପଣ ନିକଟରେ ଯେଉଁ ମେଡ଼ିକାଲ ରହିଛି ବୁର୍ଲାରେ, ଯାହାର ରୋଗଗ୍ରସ୍ତ ହୋଇଯାଉଛି, ତାଙ୍କର ବନ୍ଧୁବାନ୍ଧବମାନେ ତାକୁ ଆଣିକି ଆସୁଛନ୍ତି, ହସ୍ପିଟାଲାଇଜ୍ ହେଉଛନ୍ତି, ମେଡ଼ିକାଲରେ ରହୁଛନ୍ତି, ତାଙ୍କୁ ସାହାଯ୍ୟ କରୁଛନ୍ତି। ଏଇଭଳି ଭାବରେ ତାଙ୍କର କିଛି ଆମ ପ୍ରତି ଋଣ ରହିଛି, ଏବଂ ପିତାମାତାଙ୍କର ଆମର ଋଣ ରହିଛି, ସେ ଆମକୁ ଜନ୍ମ ଦେଇଛନ୍ତି। ଏବଂ ମନୁଷ୍ୟ ସମାଜ ପ୍ରତି ଆମର ଋଣ ରହିଛି, ତେଣୁ ଏହିଭଳି ଭାବରେ ସମସ୍ତଙ୍କ ପ୍ରତି ଆମର ଋଣ ରହିଛି, ଆମର କର୍ତ୍ତବ୍ୟ ରହିଛି। କିନ୍ତୁ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ। ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଷୁ ଲୋକେଷୁ କିଞ୍ଚନ। ଭଗବାନ କୌଣସି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଷୁ ଲୋକେଷୁ ନାନବାପ୍ତମ ଅବାପ୍ତବମ ବର୍ତ୍ତଇବ ଚ କର୍ମଣି। ଆମେ ଯେଉଁ କର୍ତ୍ତବ୍ୟ କରୁଛେ, ଆମର ବହୁତ ଆବଶ୍ୟକତା ରହିଛି, ସେଥିପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, କିନ୍ତୁ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ତଥାପି ସେ କାର୍ଯ୍ୟ କରୁଛନ୍ତି, କାହିଁକି ନା ଜୀବର ମଙ୍ଗଳ ପାଇଁ, କଲ୍ୟାଣ ପାଇଁ କରୁଛନ୍ତି। ଆମର କେମିତି କଲ୍ୟାଣ ହେବ, ସେଥିପାଇଁ ସେ ବ୍ୟବସ୍ଥା କରୁଛନ୍ତି ସବୁ। ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଆଜି ଆମେ ଭଗବାନ କଥା କହି ଆନନ୍ଦ ପ୍ରାପ୍ତ ହେଉଛେ, କଥା ଶ୍ରବଣ କରି ଆନନ୍ଦ ପ୍ରାପ୍ତ ହେଉଛେ, ଭଗବାନଙ୍କୁ ସେବା କରି ଆନନ୍ଦ ପ୍ରାପ୍ତ ହେଉଛେ, ତେଣୁ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ହେଉଛି ମୁଖ୍ୟ ଉଦ୍ଦେଶ୍ୟ ଭଗବାନଙ୍କର ଆସିବାର। ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଦୁଷ୍କୃତମାନେ, ସେମାନେ ଭଗବାନ ତାଙ୍କୁ ବିନାଶ କରି ତାଙ୍କ ପ୍ରତି ମଧ୍ୟ ମଙ୍ଗଳ କରନ୍ତି, ତାଙ୍କ ପ୍ରତି ଅମଙ୍ଗଳ କରନ୍ତି ନାହିଁ। ଭଗବାନ ଯାହାକୁ ହତ୍ୟା କରନ୍ତି, ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଜଣେ ବ୍ରହ୍ମଚିନ୍ତନ କରି ଯେଉଁ ସ୍ତର ପ୍ରାପ୍ତ ହୁଅନ୍ତି, ଭଗବାନଙ୍କ ଦ୍ୱାରା ନିହତ ହେଲେ ସେ ମଧ୍ୟ ସେହି ସ୍ତର ପ୍ରାପ୍ତ ହୁଅନ୍ତି, ଏବଂ ଧର୍ମ ସ୍ଥାପନ କରନ୍ତି। ଧର୍ମ କ'ଣ ଲୋକମାନେ ଜାଣନ୍ତି ନାହିଁ। ଧର୍ମହୀନା ପଶୁ ବି ସମାନା, ମନୁଷ୍ୟ ଏବଂ ପଶୁ ଭିତରେ ତଫାତ୍ ହେଉଛି ଏତିକି। ମନୁଷ୍ୟ ଜାଣିଛି କ'ଣ ଧର୍ମ, ବା ତା'ର ସେ ଜାଣିପାରିବ, ଚାହିଁଲେ ଜାଣିପାରିବ, କିନ୍ତୁ ସାଧାରଣତଃ ଲୋକମାନେ ଜାଣିବା ପାଇଁ ଚାହୁଁନାହାନ୍ତି। ସେଥିପାଇଁ ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ମନୁଷ୍ୟ ଜନ୍ମ ଗୋଟିଏ ଉନ୍ନତ ଜନ୍ମ ସେମାନେ ପ୍ରାପ୍ତ ହେଲେ, କିନ୍ତୁ ସେମାନେ ଜାଣନ୍ତି ନାହିଁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ। ଇଏ ଧର୍ମ, ଇଏ ହେଉଛି ଧର୍ମ, ଯେଉଁଟା ପଶୁପକ୍ଷୀମାନେ କରିପାରିବେ ନାହିଁ। ତେଣୁ ମନୁଷ୍ୟ ଯଦି ଏଇ ଧର୍ମ ଆଚରଣ ନ କଲେ, ତା'ର ବୁଝିବାକୁ ପଡ଼ିବ ସେ ପଶୁ ଭଳି ଜୀବନଯାପନ କରୁଛି, ପରଜନ୍ମରେ ସେ ପଶୁ ହୋଇଯାଇପାରେ। ତେଣୁ ଏଇ ଧର୍ମ, ଧର୍ମଟାକୁ ଲୋକମାନେ ବୁଝିପାରନ୍ତି ନାହିଁ, ଧର୍ମ କ'ଣ ବୁଝିପାରନ୍ତି ନାହିଁ। ଅର୍ଜୁନ ଭଗବାନ ଭକ୍ତ, ଅବଶ୍ୟ ଅର୍ଜୁନଙ୍କର ରୋଲ୍ କରୁଛନ୍ତି, ସାଧାରଣ ବ୍ୟକ୍ତି ଭଳି ସେ ରୋଲ୍ କରୁଛନ୍ତି, ସେ ଜାଣନ୍ତି ଧର୍ମ, କିନ୍ତୁ ଲୋକମାନେ ଜାଣନ୍ତି ନାହିଁ। ଆମେ ଭାଗବତ ଦେଖିବା, ଏମିତିକି ଧର୍ମରାଜଙ୍କର ଦୂତମାନେ ମଧ୍ୟ ଜାଣିନଥିଲେ କ'ଣ ଧର୍ମ। ଅଜାମଳ ପ୍ରସଙ୍ଗରେ ସେ କଥା କୁହାଯାଇଛି, ଧର୍ମରାଜଙ୍କ ଦୂତ ସେମାନେ ଜାଣନ୍ତି ନାହିଁ କ'ଣ ଧର୍ମ, ସେମାନେ ଜାଣନ୍ତି ଧର୍ମ କିନ୍ତୁ ପ୍ରକୃତ ଧର୍ମ କ'ଣ ଜାଣନ୍ତି ନାହିଁ। ସେ ଯେତେବେଳେ ପଚାରିଲେ ବିଷ୍ଣୁଙ୍କ ଦୂତମାନେ ପଚାରିଲେ ଧର୍ମ କ'ଣ ତମେ ଜାଣିଛ, ସେମାନେ କହିଲେ ଧର୍ମ ହେଉଛି ଏଇଟା, ଧର୍ମ କ'ଣ ବେଦ ପ୍ରଣୀତ ଧର୍ମ, ବେଦରେ ସବୁ ଧର୍ମ ବିଷୟରେ କୁହାଯାଇଛି, ଇ ଅଧର୍ମସ୍ତ ବିପର୍ଯ୍ୟୟ। ଅଧର୍ମ କେଉଁଟା ନା ଯେଉଁଟା ବେଦରେ ନିଷିଦ୍ଧ କରାଯାଇଛି, ସେ ସବୁ ଜାଣିଛନ୍ତି, ଧର୍ମ କଥା ଜାଣିଛନ୍ତି କିନ୍ତୁ ତଥାପି ସେ ଜାଣିନାହାନ୍ତି ଧର୍ମ। ବିଷ୍ଣୁ ଦୂତମାନେ କହିଲେ ତୁମେ ଧର୍ମରାଜକୁ ଦୂତ ହୋଇ ଧର୍ମ ଜାଣିପାରିଲ ନାହିଁ, ପ୍ରକୃତ ଧର୍ମ କ'ଣ ଜାଣିପାରିଲ ନାହିଁ। ତେଣୁ ଧର୍ମଟା ଧର୍ମ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାମ, ଧର୍ମର ତତ୍ତ୍ୱ ବହୁତ ଗଭୀର। ତେଣୁ ଅର୍ଜୁନ ସାଧାରଣ ବ୍ୟକ୍ତିମାନଙ୍କ ଭଳି ରୋଲ୍ କଲେ, ସେ ବହୁତ ଧର୍ମ କଥା କହିଲେ। ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଆମେ ଦେଖିବା, 18 ଅଧ୍ୟାୟ ରହିଛି ଭଗବତ ଗୀତା। ଏ ଭଗବତ ଗୀତା ହେଉଛି ମହାଭାରତର, ମହାଭାରତରେ ରହିଛି 18 ପର୍ବ ରହିଛି। 18 ପର୍ବରୁ ଭୀଷ୍ମ ପର୍ବ ଯେଉଁ ରହିଛି, ଭୀଷ୍ମ ପର୍ବର 25 ଅଧ୍ୟାୟରୁ 42 ଅଧ୍ୟାୟ ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। 700 ଶ୍ଲୋକ, ସମସ୍ତ ଗୀତାର ସାର କୁହାଯାଇ, ସମସ୍ତ ବେଦର ସାର କୁହାଯାଇଛି। ସର୍ବ ଉପନିଷଦ ଗାଭୋ ଦଗ୍ଧା ଗୋପାଳ ନନ୍ଦନ ପାର୍ଥବତ୍ସା ସୁଧିଭୋକ୍ତା ଦୁଗ୍ଧଂ ଗୀତା ମୃତ ମହତ, ଏ ସମସ୍ତ ଉପନିଷଦର ସାର, ସମସ୍ତ ବେଦ ଉପନିଷଦର ସାର ଜିନିଷ ଏତେ କୁହାଯାଇଛି ଭଗବତ ଗୀତାରେ। ତେଣୁ ପ୍ରଥମ ଅଧ୍ୟାୟରୁ ଅର୍ଜୁନ ଯେଉଁ ସବୁ ଧର୍ମ କହିଲେ, ଏସବୁ ଧର୍ମ ପ୍ରକୃତ ଧର୍ମ ନୁହଁ, ଏସବୁ ଧର୍ମ ପ୍ରକୃତ ଧର୍ମ ନୁହଁ। ଯେତେବେଳେ ଅର୍ଜୁନ କହିସାରିକରି ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ଭଗବାନ କହୁଛନ୍ତି ଅର୍ଜୁନକୁ, କୁତସ୍ତ୍ୱା କସ୍ମଳ ଇଦମ୍ ବିଷମେ ସମୁପସ୍ଥିତମ୍ ଅନାର୍ଯ୍ୟ ଦୃଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତିକରମ ଅର୍ଜୁନ, ତୁମର ଏସବୁ ମନରେ କେମିତି ଏସବୁ ଅଧର୍ମ ସବୁ ଚିନ୍ତା କେମିତି ଆସିଗଲା, ମହିଳା ସବୁ କେମିତି ଆସିଗଲା। ତେଣୁ ଅର୍ଜୁନ କହିଲେ ଯାହା ସେ କହୁଛନ୍ତି କିଛି ଶାସ୍ତ୍ର ସମ୍ମତ କଥା କହିଛନ୍ତି, କିଛି ଭୁଲ କଥା କହିନାହାନ୍ତି, କିନ୍ତୁ ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ବୁଝିପାରିବେ ନାହିଁ, ମହାଜନମାନେ ହିଁ ସେଟାକୁ କହିବେ, ବ୍ୟାଖ୍ୟା କରିବେ ଧର୍ମର ତତ୍ତ୍ୱ। ବହୁତ ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ କ'ଣ ଧର୍ମ, ଏସବୁ ବହୁତ ଆଲୋଚନା ହେଇଛି ସବୁ ସେ ଶାସ୍ତ୍ରମାନଙ୍କରେ। ତେଣୁ ଅର୍ଜୁନ ଯାହା କହିଲେ କିଛି ଭୁଲ କହିନାହାନ୍ତି, ଧର୍ମ ସମ୍ବନ୍ଧୀୟ କଥା କହିଛନ୍ତି, ଶାସ୍ତ୍ର ସମ୍ବନ୍ଧୀୟ କଥା କହିଛନ୍ତି। କୁଳକ୍ଷୟ ପ୍ରଣଶନ୍ତି କୁଳ ଧର୍ମ ସନାତନ ଧର୍ମ ନଷ୍ଟେ କୁଳ କୃଷ୍ଣ ଅଧର୍ମା ଭବତି ଉତ, ଅଧର୍ମା ଭବତି କୃଷ୍ଣ ପ୍ରଦୂଷନ୍ତି କୁଳ ଶ୍ରିୟ ସ୍ତ୍ରୀ ସୁବାଷ୍ଟ୍ରୀୟ ସ୍ତ୍ରୀ ସୁଦୁଷ୍ଟ ସୁବାଷ୍ଣୀୟ ଜାତି ବର୍ଣ୍ଣ ଶଙ୍କର ଶଙ୍କର ନରକା ଏବଂ କୁଳଘ୍ନାନ କୁଳ ସେଜ ପତନ୍ତି ପିତୃ ହେସା ଲୁପ୍ତ ପିଣ୍ଡୁଦକ କ୍ରିୟା, ଏସବୁ ଧର୍ମ କଥା କହିଛନ୍ତି, କିଛି ଅଧର୍ମ କଥା କହିନାହାନ୍ତି। କିନ୍ତୁ ଭଗବାନ କହିଲେ ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞା ବାଦାସ୍ତ ଭାଷସେ ଗତାସୁନ ଗତାସୁସ ନା ଅନୁଶୋଚନ୍ତି ପଣ୍ଡିତା, ତୁମେ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛ, ପଣ୍ଡିତମାନେ ଯେଉଁ ବିଷୟରେ ସୂଚନା କରନ୍ତି ନାହିଁ ତୁମେ ସେଇ ବିଷୟରେ ସୂଚନା କରୁଛ। ତେଣୁ ଧର୍ମ ତତ୍ତ୍ୱ ଏତେ ସହଜ ନୁହଁ ଜାଣିବା। ତେଣୁ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି 18 ଅଧ୍ୟାୟ ପର୍ଯ୍ୟନ୍ତ ଏ 17 ଅଧ୍ୟାୟରେ ଭଗବାନ ଜ୍ଞାନ ଦେଲେ, ଧର୍ମ ବିଷୟରେ ବିଭିନ୍ନ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ। ଆଜିର ଏ ଯେଉଁ ଆସନ୍ତା ରବିବାର ଯେଉଁ ଆସୁଛି ଏକାଦଶୀ ତିଥି, ସେଇ ତିଥିରେ ଭଗବାନ ଜ୍ଞାନ ଦେଇଥିଲେ, ଅଧଘଣ୍ଟାରେ ସବୁ ଜ୍ଞାନ ଦେଇଦେଲେ ଭଗବାନ, ବହୁତ ସମୟ ଲାଗିଲା ନାହିଁ, କିନ୍ତୁ ଆମେ ବୁଝିବା ପାଇଁ ଆମକୁ ବର୍ଷ ବର୍ଷ ଲାଗିଯିବ। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଭଗବତ ଗୀତା ଏଭଳି ଶାସ୍ତ୍ର, ଆପଣ ଯଦି ପ୍ରତିଦିନ 700 ଶ୍ଲୋକ ପ୍ରତିଦିନ ପାଠ କରିବେ ତଥାପି ପ୍ରତି ପାଠରେ ଆପଣ ଗୋଟେ ନୂତନ ଅର୍ଥ ପ୍ରାପ୍ତ ହେବେ, ଏତେ କଥା ରହିଛି। ଭଗବାନ କଥା ପରମଂ ବଚ, ଭଗବାନ କଥା ଏତେ ସହଜ ନୁହଁ, ବହୁତ ଭାଷ୍ୟକାରମାନେ ବହୁତ ଭାଷ୍ୟ ଦେଇଛନ୍ତି ଭଗବତ ଗୀତାର, ବହୁତ ଭାଷ୍ୟ ଦେଇଛନ୍ତି, କିନ୍ତୁ ପ୍ରଭୁପାଦ ଏ ଯେଉଁ ଭଗବତ ଗୀତା ରଚନା କଲେ ଆ ଜୁଟିଜ୍ ଲେଖିଲେ, ଯେଉଁଭଳି ଭାବରେ ଭଗବାନ କହିଥିଲେ ଅର୍ଜୁନକୁ, ଅର୍ଜୁନ ଯେଉଁଭଳି ଭାବରେ ଭଗବାନ ବୁଝିଥିଲେ ସେହିଭଳି ଭାବରେ ଆମେ କହିବା, ଆମେ ମନଗଢ଼ା କଥା କହିବା ନାହିଁ, ମନଗଢ଼ା କଥା କହିଲେ ସେଠି ନଷ୍ଟ ହୋଇଯିବ ଗୀତା। ସେଥିପାଇଁ ପ୍ରଭୁପାଦଙ୍କ ପୂର୍ବରୁ 1966 ପ୍ରଭୁପାଦ ଯାଇଥିଲେ, ପ୍ରଭୁପାଦ ମହାରାଜ ସେତେବେଳେ ଭଗବତ ଗୀତା ଆମର ନଥିଲା, ଏଇ ଭଗବତ ଗୀତା ଯେଉଁ ଆମେ ବର୍ତ୍ତମାନ ପାଉଛେ। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ 1965 ମସିହାରେ, ସେ ସମୟରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଯେଉଁ ଭଗବତ ଗୀତା ରହିଛି ଭାଷ୍ୟ ଦେଇଛନ୍ତି, ସେଇ ଇଂରାଜୀ ଭଗବତ ଗୀତାକୁ ନେଇକି ସେ ଯାଇଥିଲେ, ସେଠି କ୍ଲାସ୍ ଦେଉଥିଲେ, ତା ଉପରେ ସେଇ ବହି ପଢ଼ିକରି ସେ ଦେଉଥିଲେ କ୍ଲାସ୍। କିନ୍ତୁ ତା ଦେହରେ ସବୁ ଭୁଲ ଭାଲ ଥିଲା। ବହୁତ ଭାଷ୍ୟକାର ଅଛନ୍ତି ଭଗବତ ଗୀତାର ଅର୍ଥ ଭାଷ୍ୟ ଦେଉଛନ୍ତି, କିନ୍ତୁ କୃଷ୍ଣ କିଏ ଜାଣିପାରୁନାହାନ୍ତି। ବହୁତ ଭାଷ୍ୟକାର ଅଛନ୍ତି, ପଞ୍ଚପାଣ୍ଡବ କହିଲେ ସେମାନେ କହୁଛନ୍ତି ଏଇ ଯେଉଁ ପାଞ୍ଚ ଇନ୍ଦ୍ରିୟ ଆମର ହେଉଛି ପଞ୍ଚପାଣ୍ଡବ। ଏହିଭଳି ଭାବରେ ବିଭିନ୍ନ ପ୍ରକାର ଭାଷ୍ୟ ଦିଆଯାଇଛି। ତେଣୁ ଫଳେନ ପରିଚୟ, ଫଳରୁ ଆମେ ଜାଣିବା ପ୍ରକୃତ ବସ୍ତୁଟି। ପ୍ରଭୁପାଦ ମହାରାଜଙ୍କ ଯେଉଁ ବହି ପଢ଼ି ଭଗବତ ଗୀତା ପଢ଼ି କେତେଜଣ ଭକ୍ତ ହେଲେ, ଅନ୍ୟ ବହି ପଢ଼ି କେତେଜଣ ଭକ୍ତ ହେଇଛନ୍ତି ପାଶ୍ଚାତ୍ୟ ଜଗତରେ ଆପଣ ଦେଖନ୍ତୁ, ଆପଣ ଜାଣିଯିବେ, ନିଜେ ଜାଣିବେ, ଆମେ କହିବା ଦରକାର ନାହିଁ। କେତେ ଭକ୍ତ ବର୍ତ୍ତମାନ ଏ ଭଗବତ ଗୀତା ପଢ଼ି ଭକ୍ତ ହେଇଛନ୍ତି। ତେଣୁ ଏ ଭଗବତ ଗୀତା ପ୍ରଚାର କରିବା ପାଇଁ ସେଥିପାଇଁ ଭଗବାନ ନିଜେ କହିଲେ, ଜୟ ଇଦଂ ପରମ ଗୁହ୍ୟଂ ମଦ୍ଭକ୍ତିଷୁ ଅଭିଧାସତି। ଏ ଭଗବତ ଗୀତାର ଜ୍ଞାନକୁ ଯେଉଁମାନେ ପ୍ରଚାର କରିବେ ସେମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହେବେ। ତାଙ୍କଠାରୁ ଆଉ କିଏ ପ୍ରିୟ ବ୍ୟକ୍ତି ନଥିଲେ ଭବିଷ୍ୟତ ଅତୀତରେ ବା ଭବିଷ୍ୟତରେ ମଧ୍ୟ ହେବେ ନାହିଁ। ଭଗବତ ଗୀତାର ଯେଉଁମାନେ ପ୍ରାପ୍ତ ହେବେ, ଜ୍ଞାନ ପ୍ରାପ୍ତ ହେବେ, ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ତମେ ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ମୁଁ ଦେଲି, ତମେ ଠିକ୍ ଭାବରେ ଶୁଣିଲ ତ? କଚିତ୍ ଏତଂ ସୁତଂ ପାଠ ତ୍ୱୟା କିରଣ ଚେତସା କଚିତ୍ ଅଜ୍ଞାନ ସମହଂ ପ୍ରଣସ୍ତସ୍ୟ ଧନଞ୍ଜୟ। ତମର ଭଗବତ ଗୀତାରେ ଯେତେବେଳେ ଭଗବାନ ଜ୍ଞାନ ଦେଉଥିଲେ ମହାଭାରତ ଯୁଦ୍ଧରେ କୁରୁକ୍ଷେତ୍ରରେ, ସେଠି 18 ଅକ୍ଷୌହିଣୀ ସୈନ୍ୟ ଥିଲେ, ଖାଲି ମନୁଷ୍ୟମାନେ ନଥିଲେ, ହାତୀ ଘୋଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର ବାଦ୍ୟ ବାଜୁଥିଲା, ଏସବୁ କଥା ରହିଥିଲା, ବିଭିନ୍ନ ପ୍ରକାର ପଶୁପକ୍ଷୀ ମଧ୍ୟ ସବୁ ରହିଥିଲେ। କୁହାଯାଏ ଗୋଟେ ପକ୍ଷୀ ତା'ର ଅଣ୍ଡା ଦେଇଥିଲା, ଏ ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା ସେ ଭଗବାନଙ୍କୁ ଡାକିଲା, ପ୍ରଭୁ ମୋର ଛୁଆମାନଙ୍କୁ କେମିତି ରକ୍ଷା କରନ୍ତୁ। 18 ଦିନ କାଳ ଯୁଦ୍ଧ ଚାଲିଲା, ସେମାନେ ଭଗବାନ ତାକୁ ସୁରକ୍ଷା ଦେଇଥିଲେ, ଏତେ ସବୁ ଥିଲେ, ଭଗବାନ ବ୍ୟବସ୍ଥା ସମସ୍ତଙ୍କୁ ରକ୍ଷା କରୁଛନ୍ତି ସିଏ। ତେଣୁ ଏ ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲା, ଭଗବତ ଗୀତାର ଅନ୍ତିମରେ କହିଲେ ଭଗବାନ ଯେ ଯେଉଁମାନେ ସେ ଯେଉଁ ବିଭିନ୍ନ ପ୍ରକାର ଅସୁବିଧା ସତ୍ତ୍ୱେ ଆମେ ଯେମିତି ବର୍ତ୍ତମାନ ଏଠି ଶୁଣୁଛେ କଥା ଶୁଣୁଛେ, ଏଭଳି ଭାବରେ ଭଗବାନ କହୁନଥିଲେ, ଅର୍ଜୁନ ଶୁଣୁନଥିଲେ, ଆମର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ବହୁତ ପ୍ରକାର ଡିଷ୍ଟର୍ବାନ୍ସ ହେଉଥିଲା, ହାତୀ ବି ରଡ଼ି ଛାଡ଼ୁଥିଲା, ଘୋଡ଼ା ରଡ଼ି ଛାଡ଼ୁଥିଲା, ବିଭିନ୍ନ ପଶୁପକ୍ଷୀମାନେ ମଧ୍ୟ ଆସି ପହଞ୍ଚୁଥିଲେ, ଏଭଳି ଭାବରେ ସବୁ ପ୍ରକାର ଡିଷ୍ଟର୍ବାନ୍ସ ଥିଲା। ସମସ୍ତଙ୍କର ଗୋଟେ ସନ୍ଦେହ ରହିଥିଲା, ସମସ୍ତଙ୍କର ଗୋଟେ ଉଦ୍ବେଗ ରହିଥିଲା, କ'ଣ ହେବ, କେତେବେଳେ ଯୁଦ୍ଧ ହେବ, ଜନ୍ମ ମୃତ୍ୟୁର କଥା, ଜଣେ ମୃତ୍ୟୁବରଣ କରିଯାଇପାରେ, କେତେବେଳେ ଜଣଙ୍କ ମୃତ୍ୟୁ ହେବ ଅନିଶ୍ଚିନ୍ତ ଭାବରେ ରହିଛି, ଏଭଳି ଉଦ୍ବେଗଜନକ ପରିସ୍ଥିତିରେ ଅର୍ଜୁନ ଶୁଣିଥିଲେ ଭଗବତ ଗୀତା। ତେଣୁ ଭଗବାନ ଅନ୍ତିମରେ ପଚାରିଲେ, ଅର୍ଜୁନ ତୁମେ ମୋର କଥା ଶ୍ରବଣ କଲ ଠିକ୍ ଭାବରେ? କଚିତ୍ ଏତଂ ସୁତଂ ପାର୍ଥ ତ୍ୱୟା କିରଣ ଚେତସା ଏକାଗ୍ର ଭାବରେ ଶ୍ରବଣ କଲ ତ? ଯଦି ଜଣେ ଭଗବତ ଗୀତାକୁ ଠିକ୍ ଭାବରେ ଜାଣିବ ତାହେଲେ କ'ଣ ହେବ ନା, କଚିତ୍ ଅଜ୍ଞାନ ସମହଂ ପ୍ରଣସ୍ତସ୍ୟ ଧନଞ୍ଜୟ, ଆମର ଅଜ୍ଞାନତା ଦୂର ହୋଇଯିବ, ଅଜ୍ଞାନତା ଦୂର ହୋଇଯିବ। ଆମର ଜ୍ଞାନ ଅଛି ନା ଅଜ୍ଞାନ ଅଛି ଆମର ବର୍ତ୍ତମାନ? ଅଜ୍ଞାନତା ଦୂର କ'ଣ ହେବ? ଅର୍ଜୁନ କହିଲେ, ପ୍ରଭୁ ନଷ୍ଟ ମୋହ, ଆମର ମୋହ ଦୂର ହେବ। ଆମେ ଯଦି ଜ୍ଞାନ ପ୍ରାପ୍ତ ହେବା ଆମର ମୋହ ଦୂର ହୋଇଯିବ, ଅଜ୍ଞାନତା ଥିବା ହେତୁ ଆମର ମୋହ ରହିଛି, ଅଜ୍ଞାନତା ଯଦି ଚାଲିଯିବ ଆମର ମୋହ ଦୂର ହୋଇଯିବ। ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା, ମୋର ବର୍ତ୍ତମାନ ସ୍ମୃତି ଫେରି ଆସିଲା, ତତ୍ ପ୍ରସାଦାତ୍ ମୟାଚ୍ୟୁତ ଆପଣଙ୍କ କୃପାରୁ ଏଇଟା ହେଲା। ତେଣୁ ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ ପ୍ରସାଦାତ୍ ମୟାଚ୍ୟୁତ ସ୍ଥିତୋସ୍ମି ଗତ ସନ୍ଦେହ, ବର୍ତ୍ତମାନ ଆଉ କୌଣସି ମୋର ସନ୍ଦେହ ନାହିଁ। ତେଣୁ କରିଷ୍ୟେ ବଚନଂ ତବ, ଆପଣ ଯାହା କହିଲେ ମୁଁ କରିବି, କରିଷ୍ୟେ ବଚନଂ ତବ। ଭଗବାନ ଅର୍ଜୁନଙ୍କୁ ବହୁତ ଥର କହିଲେ, ତୁମେ ଯୁଦ୍ଧ କର, ଯୁଦ୍ଧ କର, ଯୁଦ୍ଧ କର, ଅନେକ ଥର କହିଛନ୍ତି ଭଗବତ ଗୀତାରେ। କିନ୍ତୁ ଅର୍ଜୁନଙ୍କର ସନ୍ଦେହ ଦୂର ହେଉନାହିଁ। କିନ୍ତୁ ଭଗବାନ ଯେତେବେଳେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କଲେ ସେତେବେଳେ ଅର୍ଜୁନ କହିଲେ, ପ୍ରଭୁ ଅର୍ଜୁନ ଭଗବାନଙ୍କୁ କହିଲେ ନାହିଁ ଅର୍ଜୁନଙ୍କୁ, ଅର୍ଜୁନ ତୁମେ ବର୍ତ୍ତମାନ ଯୁଦ୍ଧ କର, ମୁଁ ସବୁ ତୁମକୁ ସବୁ ଜ୍ଞାନ ଦେଲି, ବର୍ତ୍ତମାନ ତୁମେ ଯୁଦ୍ଧ କର ନା। ଭଗବାନ କହିଲେ ଅର୍ଜୁନ ଇତିତେ ଜ୍ଞାନ ମାଖ୍ୟାତମ ଗୁହ୍ୟାତ ଗୁହ୍ୟତରଂ ମାୟା, ମୁଁ ତୁମକୁ ସବୁ ପ୍ରକାର ଜ୍ଞାନ ଦେଲି। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ। ଇତିତେ ଜ୍ଞାନ ମାଖ୍ୟାତମ ଗୁହ୍ୟାତ ଗୁହ୍ୟତରଂ ମାୟା ବିମୃଷେତି ଅଶେଷେଣ, ଏସବୁ ଯଦି ଆମେ ଚିନ୍ତା କରିବା, ଏସବୁ ଜ୍ଞାନ ବିଷୟରେ ଚିନ୍ତା କରିବା, ଅନୁଧ୍ୟାନ କରିବା ଜ୍ଞାନ ବିଷୟରେ, ବିମୃଷିତ ଯଥେଷ୍ଟି ତଥା କୁରୁ। ଭଗବାନ କହିଲେଣି ତୁମେ ଯୁଦ୍ଧ କର, ଭଗବାନ କହିଲେ ତୁମେ ଯାହା ଚାହୁଁଛ ତାହା କର, ଯଥେଚ୍ଛସି ଯଥେଚ୍ଛସି ତଥା କୁରୁ। ତେଣୁ ଭଗବାନ ନ କହିଲେ ମଧ୍ୟ ଅର୍ଜୁନ କହିଲେ ପ୍ରଭୁ କରି ସେ ବଚନମ ତବ, ଆପଣ ଯାହା ମୋତେ ଆଜ୍ଞା ଦେଲେ ମୁଁ ସେଇଟା କରିବି। ତେଣୁ ଆମେ ଯଦି ଭଗବତ ଗୀତାରେ ଭଗବାନ ଯେଉଁ ଆଜ୍ଞା ଦେଇଛନ୍ତି ସେ ଅନୁସାରେ କାର୍ଯ୍ୟ କରିବା, ତାହେଲେ ଆମେ ବୁଝିବା ଯେ ପ୍ରକୃତରେ ଆମର ଅଜ୍ଞାନ ଦୂର ହୋଇଯାଇଛି, ଆମର ମୋହ ଦୂର ହୋଇଯାଇଛି। ଯଦି ଭଗବାନଙ୍କର ଇଚ୍ଛା ଅନୁସାରେ ଆମେ କାର୍ଯ୍ୟ କରିବା ନାହିଁ, ତାହେଲେ ଆମର ମୋହ ଦୂର ହୋଇନାହିଁ। ତେଣୁ ସମସ୍ତେ ଅଜ୍ଞାନ ଭିତରେ ରହିଛନ୍ତି, ଓ ସେଥିପାଇଁ ଆମେ ପ୍ରତ୍ୟେକ କହୁଛେ ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତମ ଜୈନ ତସ୍ମୈ ଶ୍ରୀ ଗୁରବେ ନମଃ। ଆମେ ଅଜ୍ଞାନ ଭିତରେ ରହିଛେ। ବ୍ରହ୍ମା ଯେଉଁ ଭୌତିକ ଜଗତ ସୃଷ୍ଟି କରିଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି, ପାଞ୍ଚ ପ୍ରକାର ଅବିଦ୍ୟା ସେ ସୃଷ୍ଟି କରିଛନ୍ତି, ପାଞ୍ଚ ପ୍ରକାର ଅବିଦ୍ୟା। କ'ଣ ସେ ପାଞ୍ଚ ପ୍ରକାର ଅବିଦ୍ୟା? ତମ ମୋହ ମହାତମ, ଏହିଭଳି ଭାବରେ ପାଞ୍ଚ ପ୍ରକାର ଅବିଦ୍ୟା ରହିଛି। ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି। ଏ ଭୌତିକ ଜଗତରେ ଯେତେ ବିଦ୍ୟା ରହିଛି ସବୁ ଅବିଦ୍ୟା। ଆମର ଭକ୍ତିବିନୋଦ ଠାକୁର ଜଣେ ବୈଷ୍ଣବ ଆଚାର୍ଯ୍ୟ ଠାକୁର ସେ କହୁଛନ୍ତି, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନ ବାଧା। ଆପଣଙ୍କର ମେଡ଼ିକାଲ ଷ୍ଟୁଡ଼େଣ୍ଟ ସବୁ ଅଛନ୍ତି, ଇଞ୍ଜିନିୟରିଂ ଷ୍ଟୁଡ଼େଣ୍ଟ ଅଛନ୍ତି, ବହୁତ ପ୍ରକାର ପାଠ ହେଉଛି ଏଠି ବୁର୍ଲାରେ ପଢ଼ାଯାଉଛି, କିନ୍ତୁ ଇଏ ସବୁ ଆମର ଭକ୍ତିବିନୋଦ ଠାକୁରଙ୍କ ଭାଷାରେ ଇଏ ହେଉଛି ଜଡ଼ ବିଦ୍ୟା ଯତ ମାୟାର ବୈଭବ। ଏ ମାୟାର ଯେଉଁ ବିଭିନ୍ନ ପ୍ରକାର ବହୁତ ପ୍ରକାର ମାୟାର ରହିଛି ବୈଭବ, ବା ମାୟାର ବହୁତ ପ୍ରକାର ବିସ୍ତାର ରହିଛି ମାୟା, ଜଣେ ଜାଣିପାରିବ ନାହିଁ ଏ ମାୟା କି ଭଗବାନ। ଦୁଇଟି କଥା ରହିଛି, କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନ ହେଉଛନ୍ତି ସୂର୍ଯ୍ୟ ଭଳି ଆଲୋକ, ମାୟା ହେଉଛି ଅନ୍ଧକାର, ମାୟାଦେବୀ ହେଉଛନ୍ତି ଅନ୍ଧକାର। ଯେଉଁଠି ସୂର୍ଯ୍ୟ ଅଛନ୍ତି ସେଠି ଅନ୍ଧକାର ରହିପାରିବ ନାହିଁ, ବର୍ତ୍ତମାନ ଅନ୍ଧକାର ରହିଛି କାରଣ ବର୍ତ୍ତମାନ ସୂର୍ଯ୍ୟ ନାହାନ୍ତି, ସୂର୍ଯ୍ୟ ଆସିଗଲେ ଅନ୍ଧକାର ଚାଲିଯିବ, ରହିବ ନାହିଁ। ତେଣୁ ସେହିଭଳି ଭାବରେ ଏଇ ଯେଉଁ ଭୌତିକ ଜଗତରେ ଯେଉଁ ଜ୍ଞାନ ରହିଛି, ଅନେକ ପ୍ରକାର ଜ୍ଞାନ ରହିଛି, ଫିଜିକ୍ସ କେମିଷ୍ଟ୍ରି ଇତ୍ୟାଦି, ଭଗବତ ଗୀତାରେ ସବୁ ଜ୍ଞାନ ଦିଆଯାଇଛି, ସବୁ ଜ୍ଞାନ ଦିଆଯାଇଛି। ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ, ଯେତେ ପ୍ରକାର ବିଦ୍ୟା ରହିଛି ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଯଦି ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଆମେ ପ୍ରାପ୍ତ ହେଉନାହିଁ, ଆମେ ନିଜ ସମ୍ବନ୍ଧରେ ଜ୍ଞାନ ଯଦି ପ୍ରାପ୍ତ ହେଉନାହିଁ, ତାହେଲେ ଏ ଯେତେ ସବୁ ବିଦ୍ୟା ରହିଛି ଏସବୁ ଜିରୋ, ସବୁ ଶୂନ। ଜଣେ ବହୁତ ପଣ୍ଡିତ ହୋଇପାରେ, ସଂସ୍କୃତ ପଣ୍ଡିତ ହୋଇପାରେ, ବା ଜଣେ ଡାକ୍ତର ବା କ'ଣ ସ୍ପେଶାଲିଷ୍ଟ ହୋଇପାରନ୍ତି, ମେଡ଼ିସିନ୍ ସ୍ପେଶାଲିଷ୍ଟ ହୋଇପାରନ୍ତି, ବା ଯିଏ ଯେଉଁ ବିଦ୍ୟାରେ ଅଛନ୍ତି ପାରଙ୍ଗମ ହୋଇଥାଇପାରନ୍ତି, ନୋବେଲ ଲରେଟ୍ ସବୁ ହୋଇଥାନ୍ତି, ବୈଜ୍ଞାନିକମାନେ ନୋବେଲ ପ୍ରାଇଜ୍ ସବୁ ପାଇଛନ୍ତି, ନୋବେଲ ଲରେଟ୍ ମାନେ ସବୁ ରହିଛନ୍ତି। କିନ୍ତୁ ଯଦି ତାଙ୍କର ଏଇ ଅଧ୍ୟାତ୍ମ ଜ୍ଞାନ ନାହିଁ, ତାହେଲେ ସେ ତା'ର ମୂଲ୍ୟ ହେଉଛି ଶୂନ, ଶୂନର କିଛି ମୂଲ୍ୟ ନାହିଁ। କିନ୍ତୁ ଶୂନର ବାମପଟେ ଯଦି ଏକ ବସିଯିବ, ତାହେଲେ ପ୍ରତି ଶୂନ ଦଶ ଗୁଣ ଲେଖାଏଁ ବଢ଼ି ବଢ଼ିକା ଯିବ। ଗୋଟିଏ ଶୂନ ହେଲେ ଦଶ, ଦୁଇଟି ଶୂନ ହେଲେ ଶହେ, ତିନୋଟି ଶୂନ ହେଲେ ହଜାର, ଏହିଭଳି ଭାବରେ ବଢ଼ି ବଢ଼ିକା ଯିବ। ଆମର ଯେତେ ଜ୍ଞାନ ଭୌତିକ ଜଗତରେ ଯେତେ ସବୁ ଜ୍ଞାନ ରହିଛି, ଜଣେ ଥିଲେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ କେଶବ କାଶ୍ମୀରୀ, ତାଙ୍କ ନାଁ ଚୈତନ୍ୟ ଚର୍ଚ୍ଚା ମଧ୍ୟ ବର୍ଣ୍ଣନା କରାଯାଇଛି, କେଶବ କାଶ୍ମୀରୀ। ସରସ୍ୱତୀଙ୍କର କୃପା ପ୍ରାପ୍ତ ହୋଇଥିଲେ, ସବୁ ଜ୍ଞାନ ରହିଥିଲା, ତାଙ୍କର ଶାସ୍ତ୍ର ସବୁ ଜାଣିଥିଲେ, ସବୁ କାଶ୍ମୀରରୁ ଆସୁଛନ୍ତି, ସେ ସବୁ ପଣ୍ଡିତମାନଙ୍କୁ ପରାସ୍ତ କରି କରିକି ଆସୁଛନ୍ତି, ସବୁ ପଣ୍ଡିତମାନଙ୍କୁ ପରାସ୍ତ କରି କରିକି ଆସୁଛନ୍ତି। ଚୈତନ୍ୟ ମହାପ୍ରଭୁ ସେତେବେଳେ ଛୋଟ ପିଲା ଥିଲେ, ନିମାଇଁ ପଣ୍ଡିତ ଥିଲେ, ବ୍ୟାକରଣ ଶାସ୍ତ୍ର ପଢ଼ାଉଥିଲେ। ତେଣୁ ଯେତେବେଳେ ଆସିଲେ, ନଦିଆକୁ ଆସିଲେ, ନବଦ୍ୱୀପକୁ ଆସିଲେ, ସେ ସବୁ ନଦିଆ ନବଦ୍ୱୀପରେ ଥିବା ପଣ୍ଡିତମାନଙ୍କର ଭାଳିଣୀ ପଡ଼ିଗଲା, କ'ଣ କରିବା। କିନ୍ତୁ ସମସ୍ତ କାଶୀ ଇତ୍ୟାଦି ସବୁ ବଡ଼ ବଡ଼ ପଣ୍ଡିତମାନଙ୍କୁ ସବୁ ପରାସ୍ତ କରିକି ସେ ଆସୁଛନ୍ତି, ସେମାନେ ଦେଖିକିରି ଭୟ କରିଯାଉଛନ୍ତି, ତାଙ୍କ ସହିତ କ'ଣ କଥା ହେବେ। କିନ୍ତୁ ସେ ଭଗବାନଙ୍କର ଏଭଳି ବ୍ୟବସ୍ଥା ହୋଇଥିଲା, ଗଙ୍ଗା ନଦୀ କୂଳରେ ଗୋଟେ ଚନ୍ଦ୍ରମା ତିଥିରେ, ପୂର୍ଣ୍ଣମୀ ତିଥିରେ ଗଙ୍ଗା ନଦୀ କୂଳରେ ନିମାଇଁ ପଣ୍ଡିତ ତାଙ୍କର ଶିଷ୍ୟମାନଙ୍କୁ, ଛାତ୍ରମାନଙ୍କୁ ସବୁ ବ୍ୟାକରଣ ଶିକ୍ଷା ଦେଉଛନ୍ତି। ସେଇଠି ଆସି ସେ ପହଞ୍ଚିଗଲେ, କେଶବ କାଶ୍ମୀର ପହଞ୍ଚିଗଲେ। ତେଣୁ କେଶବ କାଶ୍ମୀର ଭଗବାନ ଜାଣନ୍ତି, ଇଏ କେଶବ କାଶ୍ମୀର, କେଶବ କାଶ୍ମୀର ତାଙ୍କର ଯେଉଁ ଶିଷ୍ୟମାନଙ୍କୁ ଦେଖିକି ଜାଣିଲେ ଇଏ ହେଉଛନ୍ତି ନିମାଇଁ ପଣ୍ଡିତ, ତାଙ୍କ ବିଷୟରେ ଶୁଣିଛନ୍ତି। ତାଙ୍କର ଯଶ ସାରା ପୃଥିବୀ ସାରା ବ୍ୟାପ୍ତ ହୋଇଥିଲା। ଭଗବାନ କହିଲେ ଯଶ ଛଅଟି ଐଶ୍ୱର୍ଯ୍ୟ ରହିଛି, ତା ଦେହରେ ଗୋଟିଏ ହେଉଛି ଯଶ, ଭଗବାନଙ୍କର ଯଶ। ତେଣୁ ଆଜି ଆମେ ଦେଖୁଛେ ସାରା ପୃଥିବୀରେ ବହୁତ ଜଣେ ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କର ପୃଥିବୀ ସାରା ଯଶ ବ୍ୟାପି ଯାଇଛି। ଆମର ମୋଦି ସରକାରଙ୍କର, ମୋଦି ରହିଛନ୍ତି, ନରେନ୍ଦ୍ର ମୋଦି, ସାରା ପୃଥିବୀରେ ତାଙ୍କର ଯଶ ବ୍ୟାପି ଯାଇଛି, ଏତେ ଯଶ ରହିଛି। ସେଇଥିରୁ ଆମେ ଜାଣିବା ଭଗବାନଙ୍କର ପ୍ରକୃତ ଯେ ନରୋତ୍ତମ, ତାଙ୍କର କ'ଣ ଯଶ ନ ହୋଇଥିବ। ନରେନ୍ଦ୍ରଙ୍କର ଯଦି ଏତେ ଯଶ ରହିଛି, ନରୋତ୍ତମଙ୍କର କେତେ ଯଶ ନ ହୋଇଥିବ। ନରଞ୍ଚୟ ନରୋତ୍ତମ ଭଗବାନ ସିଏ। ତେଣୁ କେଶବ କାଶ୍ମୀର ମଧ୍ୟ ଜାଣିଥିଲେ ତାଙ୍କ ବିଷୟରେ, ସେଇଠି ଆଲୋଚନା ହୋଇଥିଲା। ମହାପ୍ରଭୁ କହିଲେ, ନିମେ ପଣ୍ଡିତ ସେତେବେଳେ କହିଲେ, ଆପଣ ତ ବହୁତ ବିଦ୍ୱାନ ପଣ୍ଡିତ, ଆପଣ ଏ ଗଙ୍ଗାର, ଗଙ୍ଗାଙ୍କର ମହାତ୍ମା ବିଷୟରେ କିଛି କୁହନ୍ତୁ। ତେଣୁ ସେ କେଶବ କାଶ୍ମୀର ଯେତେବେଳେ ଶୁଣିଲେ, ହଁ, ବହୁତ ଆନନ୍ଦିତ ହୋଇଗଲେ। କାରଣ ପଣ୍ଡିତ ସିଏ, ପାଣ୍ଡିତ ସିଏ ଦେଖେଇବେ, ସିଏ ତାଙ୍କର ସେ ସୁଯୋଗ ଆସିଗଲା। ଗୋଟେ ଘଣ୍ଟାରେ 100 ଶ୍ଳୋକ କହିଗଲେ, ଝଡ଼ଝଞ୍ଝା ଭଳିଆ କହିଦେଇଗଲେ। ସେ ଭାବୁଥିଲେ ଏ ଛୋଟ ପିଲା, ଇଏ କ'ଣ ଜାଣିବ, ଏସବୁ ଅଳଙ୍କାର ଇତ୍ୟାଦି ସବୁ ରହିଛି। ତେଣୁ ନିମାଇଁ ପଣ୍ଡିତ ତାକୁ କହିବାକୁ ଆରମ୍ଭ କଲେ, ଗୋଟିଏ ଶ୍ଳୋକ କହିଦେଲେ, ଏ 100 ଶ୍ଳୋକରୁ ଗୋଟିଏ ଶ୍ଳୋକ କହିଦେଲେ। ଏ ଶ୍ଳୋକ ଯେତେବେଳେ କହିଦେଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ, ଏ ତ କୌଣସି ଭଗବତ ଗୀତା ବା କୌଣସି ଶାସ୍ତ୍ରରୁ ମୁଁ କହିନାହିଁ, ମନକୁ ମନ ସେ ରଚନା କରି ସାଙ୍ଗେ ସାଙ୍ଗେ କହିଗଲେ, ବହୁତ ସ୍ପିଡ଼ିଲି କହିଗଲେ, ଆଶୁ କବି ସିଏ। ତେଣୁ ଯେତେବେଳେ ନିମାଇଁ ପଣ୍ଡିତ ଗୋଟିଏ ଶ୍ଳୋକ କହିଦେଲେ, ଉଦ୍ଧାର କରିଦେଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ମୁଁ ଏତେ ସବୁ ଶ୍ଳୋକ କହିଲି, ବହୁତ କ୍ଷିପ୍ର ବେଗରେ କହିଲି, ତୁମେ କେମିତି ଗୋଟିଏ ଶ୍ଳୋକ ମନେ ରଖିଲ? ତେଣୁ ନିମାଇଁ ପଣ୍ଡିତ କହିଲେ, ଯାହାଙ୍କର ଶକ୍ତିରେ ଆପଣ ଏସବୁ କହିପାରିଲେ, ତାହାଙ୍କର ଶକ୍ତିରେ ଜଣେ ମଧ୍ୟ ସ୍ମରଣ କରିପାରିବ, ଶ୍ରୁତିଧର ହୋଇପାରିବ, ଜଣେ ମନେ ରଖିପାରିବ ସବୁକିଛି। ଏସବୁ ଆଲୋଚନା ହୋଇଛି। ସେ ଭାବୁଥିଲେ, ତୁମେ ଛୋଟ ପିଲା, ତୁମେ ଜାଣିନ, ଏସବୁ ଅଳଙ୍କାର ସବୁ ରଚନା କରାଯାଇଛି, ତୁମେ ଆମେ ବୁଝିପାରିବ ନାହିଁ। ନିମାଇଁ ପଣ୍ଡିତ କହିଲେ, ମୁଁ ଯଦିଓ ଅଳଙ୍କାର ପଢ଼ି ନାହିଁ, କିନ୍ତୁ ମୁଁ ଶୁଣିଛି, ଆଧର ଦୋଷ ଗୁଣ କୁହନ୍ତୁ ନା, ଆଧର କୌଣସି ଗୁଣ ଦୋଷ ନାହିଁ, ଆର ସବୁ ଗୁଣ ଅଛି ନା, ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ ଦୋଷ କିଛି କହିବି, ଦୋଷ ଗୁଣ ଦୁଇଟା କହିବି। ଦୋଷ ଯେତେବେଳେ କହିଦେଲେ, ଆଶ୍ଚର୍ଯ୍ୟ ହୋଇଗଲେ, ଅବାକ ହୋଇଗଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିସବୁ ଘଟଣା, ଆମେ କହିବାର ତାତ୍ପର୍ଯ୍ୟ ହେଉଛି, ସେଦିନ ସେ ସରସ୍ୱତୀଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ମା, ମୋତେ ଗୋଟେ ଛୋଟ ପିଲା ଦ୍ୱାରା ପରାସ୍ତ କରେଇଲେ। ତେଣୁ ମା ତାଙ୍କୁ ସ୍ୱପ୍ନରେ କହିଲେ, ତୁମେ ଯାହା ଦ୍ୱାରା ପରାସ୍ତ ହେଲ, ଯାହାଠାରୁ ପରାସ୍ତ ହେଲ, ସେ ହେଉଛନ୍ତି ମୋର ସ୍ୱାମୀ, ସେ ହେଉଛନ୍ତି ଭଗବାନ, ତୁମେ ତାଙ୍କର ଶରଣରେ ଯାଅ। ସେଇ ତ ବିଦ୍ୟାର ଫଳ ଜାନିଅ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ରତିମତି ହଏ। ଇଏ ହେଉଛି ବିଦ୍ୟାର ଫଳ, ଯେଉଁ ବିଦ୍ୟା ଜଣେ ପଢ଼ି ଯଦି ଭଗବାନଙ୍କୁ ଜାଣି ନ ପାରିଲା, ତାହେଲେ ସେ ବିଦ୍ୟାର କିଛି ମୂଲ୍ୟ ନାହିଁ, ଶୂନ। ତେଣୁ ଇଏ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ, ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ବିଦ୍ୟାମାନଙ୍କ ଭିତରେ ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଏଇ ଯେଉଁ ବିଦ୍ୟା ଦିଆହେଇଛି ଭଗବତ ଗୀତାରେ, 3 ପ୍ରକାର ମୁଖ୍ୟ ଜ୍ଞାନ ରହିଛି। ସାର ଜିନିଷରେ ଯଦି କୁହାଯିବ ତିନୋଟି ତିନି ପ୍ରକାର ଜ୍ଞାନ ରହିଛି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ଭଗବତ ଗୀତାର କ'ଣ ସବୁଠାରୁ ଗୃହତ୍ତମ ଜ୍ଞାନ ଲୋକମାନେ ଜାଣିପାରିବେ ନାହିଁ କେହି କହି। ବର୍ତ୍ତମାନ ଦେଖୁଛେ ଆମେ ଦେଖୁଛେ ବହୁତ ଲୋକ କହୁଛନ୍ତି ଇଏ ହେଉଛି ଗୀତା ସାର, ଗୀତା ସାର ଯେଉଁ କଥା ଦେଇଛନ୍ତି ସେଇଟା ପ୍ରକୃତ ଗୀତା ସାର ନୁହଁ, ଅସାର, ଗୀତାର ଅସାରଟାକୁ କହୁଛନ୍ତି ସାର ବୋଲି। ଗୀତା ସାର କେହି ଜାଣିପାରିବେନି, ସେମିତି ଭଗବାନ ନିଜେ କହିଲେ ଗୀତାର ସାର କ'ଣ ସବୁଠାରୁ ଗୃହତ୍ତମ ଜ୍ଞାନ ଦୁଇଥର କହିଛନ୍ତି ଭଗବାନ। ତେଣୁ ଅନ୍ତିମରେ ସେ କଥା କହିବେ ଭଗବାନ, ମୁଁ ତୁମକୁ ସବୁ ଜ୍ଞାନ ଦେଲି, ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୃହତ୍ତର ମୟା, ଗୃହ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ। ଗୃହ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଲୋକମାନେ ଜାଣନ୍ତି ନାହିଁ, ଗୃହ ଜ୍ଞାନ ଜାଣନ୍ତି ନାହିଁ ଲୋକମାନେ, ଶତକଡ଼ା ଅନେଶତ ଭାଗ ଲୋକ ଜାଣନ୍ତି ନାହିଁ ସେମାନେ କିଏ। ସେମାନେ ଭାବନ୍ତି ପ୍ରକୃତରେ ସେମାନେ ହେଉଛନ୍ତି ଶରୀର, ଏ ଶରୀର ସମ୍ବନ୍ଧେ ପରିଚୟ ସେମାନେ ଦିଅନ୍ତି। ଇଏ ହେଉଛି ପ୍ରାଥମିକ ଜ୍ଞାନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ, ଇଏ ହେଉଛି ପ୍ରଥମ ଜ୍ଞାନ, ଇଏ ହେଉଛି ସବୁଠାରୁ ଗୃହ୍ୟ ଜ୍ଞାନ। ଏଇ ଯେଉଁ ସବୁଠାରୁ ପ୍ରାଥମିକ ଜ୍ଞାନ ଭଗବତ ଗୀତାରେ ଯେଉଁ ଦେଇଛନ୍ତି, ଏ ଆମର ଭୌତିକ ଜଗତ ସବୁଠାରୁ ଶ୍ରେଷ୍ଠ ପଣ୍ଡିତମାନେ ମଧ୍ୟ ସେ ଜାଣନ୍ତି ନାହିଁ ସେ ଜ୍ଞାନ କ'ଣ, ସେମାନେ କିଏ ସେମାନେ ଜାଣନ୍ତି ନାହିଁ। ଗୋଟିଏ ଶ୍ଳୋକରେ ଭଗବାନ କହିଦେଲେ, କିଏ କହିପାରିବେ ସେ କଥା କିଏ କ'ଣ? ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ମୁହ୍ୟତି। ଦ୍ୱିତୀୟ ଅଧ୍ୟାୟ ତେର ନା କେତେ ଶ୍ଳୋକ? ତେର, ହଁ। ଇଏ ହେଉଛି ଆମ ନିଜ ସମ୍ବନ୍ଧୀୟ ଜ୍ଞାନ, ବହୁତ ସରଳ ଭାବରେ ବୁଝାଇ ଦେଲେ ଭଗବାନ ଆମେ କିଏ। ଦେହିନସ୍ମିନ୍ ଯଥା ଦେହେ, ଆମେ ଦେହି ଏବଂ ଦେହ ଭିତରେ ତଫା ଜାଣନ୍ତି ଜାଣିନେ ଆମେ ପ୍ରକୃତରେ ଆମେ କିଏ। ସାଧାରଣ ଦେହକୁ ସେମାନେ ଭାବନ୍ତି ଆମେ ନିଜେ ବୋଲି, ଦେହ ଭିତରେ ଜଣେ ଦେହି ଅଛି ସେଇଟା ସେ ବୁଝିପାରନ୍ତି ନାହିଁ। ତେଣୁ ଭଗବାନ ବୁଝାଇ ଦେଲେ, ପ୍ରାଥମିକ ଜ୍ଞାନ ଦେଲେ, ଗୃହ୍ୟ ଜ୍ଞାନ। ଏ ଜ୍ଞାନକୁ ଲୋକମାନେ ଜାଣନ୍ତି ନାହିଁ, ବଡ଼ ବଡ଼ ବିଦ୍ୱାନ ପଣ୍ଡିତମାନେ ମଧ୍ୟ ବୁଝିପାରନ୍ତି ନାହିଁ। ବହୁତ ସହଜରେ ଭଗବାନ ବୁଝାଇ ଦେଲେ ଏ ଜ୍ଞାନ। ଦେହିନସ୍ମିନ୍ ଯଥା ଦେହେ, ଏ ଯେଉଁ ଶରୀର ଆମ ଯେଉଁ ଶରୀର ପ୍ରାପ୍ତ ହୋଇଛେ, ଏ ଶରୀରରେ ଆଉ ଜଣେ ରହିଛନ୍ତି, ଦେହି ରହିଛନ୍ତି, ଇଏ ହେଉଛି ଦେହ। ଏ ଦେହର ପରିବର୍ତ୍ତନ ହେଉଛି। କୌମାରଂ ଯୌବନଂ ଜରା, ଛୋଟ ପିଲାଠୁ ଆରମ୍ଭ କରି ସେ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି ଏବଂ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି, କିନ୍ତୁ ଦେହିର ପରିବର୍ତ୍ତନ ହେଉନାହିଁ। ଦେହି ଯାହା ଥିଲା ସେଇଆ ରହିଲା, ଦେହିର ପରିବର୍ତ୍ତନ ହେଉନାହିଁ, ଦେହର ପରିବର୍ତ୍ତନ ହେଉଛି। ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ରଣ ମୁହତି, ଏ ଜ୍ଞାନ ଯେ ପ୍ରାପ୍ତ ହୋଇଯିବ ସେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବ, ମୃତ୍ୟୁ ସମୟରେ ସେ ବିଚଳିତ ହେବ ନାହିଁ, କାରଣ ତା'ର ମୃତ୍ୟୁ ନାହିଁ। ନ ଜାୟତେ ମିୟତେ ବା କଦାଚିତ୍ ନା ଅୟଂ ଭୂତା ଭବିତା ବା ନ ଭୂୟ ଅଜୌ ନିତ୍ୟ ଶାଶ୍ୱତ ଅୟଂ ପୁରାଣ ନା ହନ୍ୟତେ ହନ୍ୟମାନ ଶରୀରେ। ଆମର ପ୍ରକୃତ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଆମେ ଗୋଟେ ଶରୀର ପ୍ରାପ୍ତ ହେଉଛି, ଯାହାର ଜନ୍ମ ହେଉଛି ମୃତ୍ୟୁ ହେଉଛି, ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଆମେ ଅତୀତରେ ଥିଲେ, ବର୍ତ୍ତମାନ ଅଛେ, ଭବିଷ୍ୟତରେ ମଧ୍ୟ ରହିବା। ଭଗବତ ଗୀତାରେ ପ୍ରଥମେ ଭଗବାନ ସେ ଜ୍ଞାନ ଦେଲେ ଅର୍ଜୁନଙ୍କୁ, ଯେ ଦେଖ ତୁମେ ଯେଉଁ ରହିଛ, ତୁମେ ବା ମୁଁ ବା ଏ ଯେଉଁ ରାଜାମାନେ ଯେଉଁ ଅଛନ୍ତି, ଏଭଳି କେବେ ସମୟ ନଥିଲା ଯେତେବେଳେ ଆମେ ନଥିଲେ, ଏବଂ ଏଭଳି କେବେ ସମୟ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ, ଆମେ ସବୁବେଳ ପାଇଁ ଅଛେ। ଏ ପ୍ରଥମେ ଜ୍ଞାନ ଦେଲେ ଭଗବାନ ଭଗବତ ଗୀତାରେ। ତେଣୁ ଇଏ ହେଉଛି ଗୃହ୍ୟ ଜ୍ଞାନ। ଯେଉଁ ଗୃହ୍ୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ବହୁତ ଜନ୍ମ ଲାଗିଯାଏ ଲୋକଙ୍କୁ, ବହୁତ ଜନ୍ମ ଲାଗି, ବହୁ ନାମ ଜନ୍ମ ନାମ ଅନ୍ତେ, ବହୁତ ଜନ୍ମ ଲାଗିଯାଏ ଜ୍ଞାନୀମାନଙ୍କୁ ବୁଝିବା ପାଇଁ ଏ କଥା ଆମ ପ୍ରକୃତରେ କିଏ। ତେଣୁ ଭଗବାନ ବହୁତ ସହଜରେ ଏଇଟାକୁ ବହୁତ ସରଳ ଉଦାହରଣ ଦେଇଦେଲେ, ଛୋଟ ପିଲା ବୁଝିଯିବ। ତେଣୁ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଜଣେ ତାଙ୍କର ଯେଉଁ ବଡ଼ ବଡ଼ ଷ୍ଟୁଡ଼େଣ୍ଟ ସବୁ ରହିଛନ୍ତି, ବହୁତ ବିଦ୍ୱାନ ପଣ୍ଡିତମାନେ, ତାଙ୍କୁ ଜଣେ ପଚାରିଲେ, ହ୍ୱେର୍ ଇଜ୍ ୟୋର୍ ହ୍ୟାଣ୍ଡ? ସେ ଦେଖିଦେଲେ, ଦିସ୍ ଇଜ୍ ମାଇ ହ୍ୟାଣ୍ଡ। ହ୍ୱେର୍ ଇଜ୍ ୟୋର୍ ଲେଗ୍? ନା ଦିସ୍ ଇଜ୍ ମାଇ ଲେଗ୍। ଖାଲି ଏହିସବୁ କଥା ପଚାରିବା ପାଇଁ ମୋତେ ପଚାରୁଛନ୍ତି, ଏଗୁଡ଼ା କ'ଣ ଜାଣିପାରୁନୁ ଆମେ ଜାଣିନୁ, ଏସବୁ କହ ପଚାରୁଛନ୍ତି। ତେଣୁ ସେ କହ ହ୍ୱେର୍ ଇଜ୍ ୟୁ ଅର୍ ହ୍ୱାର୍ ଆର୍ ୟୁ, ତୁମେ କେଉଁଠି ବର୍ତ୍ତମାନ, ତୁମର ଏଇ ହାତ, ତୁମର ଗୋଡ଼, ତୁମେ କିଏ, ତୁମେ କେଉଁଠି ରହୁଛ? ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି ଏ ସୋଲ୍ ବିଷୟରେ। ଆମର ଆମର ଗୁରୁଦେବ ରହିଥିଲେ ବୈଜ୍ଞାନିକ, ସେ କହିଲେ ଆମର ଯେଉଁ ବିଜ୍ଞାନରେ ଯେଉଁ ରିସର୍ଚ୍ଚ ରହିଛି, ରିସର୍ଚ୍ଚରେ ସବୁଠାରୁ ସୂକ୍ଷ୍ମ ବସ୍ତୁ ହେଉଛି ଆଟମ୍। ଆଟମ୍ର ଆଉ କିଛି ନାହିଁ, ତା ତଳକୁ ଆଉ କିଛି ନାହିଁ। ତଥାପି ସେମାନେ କହୁଛନ୍ତି ତା ଦେହରେ ତିନୋଟି ଜିନିଷ ରହିଛି, ଇଲେକ୍ଟ୍ରନ୍, ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍, ଏଇ ତିନୋଟି ଜିନିଷ ରହିଛି ବୋଲି କହନ୍ତି ସେମାନେ। ଆମର ଗୁରୁଦେବ କହିଲେ ତା ଦେହରେ ଆଉ ଗୋଟେ ଜିନିଷ ରହିଛି, ତୁମେ ଜାଣିନ କ'ଣ ସେଇଟା? ନା ସେଇଟା ହେଉ ସ୍ପିରିଟନ୍, ସେଇଟା ହେଉ ସୋଲ୍। ଏଇ ସ୍ପିରିଟନ୍ ସମ୍ବନ୍ଧୀୟ ଜ୍ଞାନ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିନାହାନ୍ତି, କିନ୍ତୁ ଆମର ବେଦରେ, ଶାସ୍ତ୍ରରେ ସେସବୁ ପ୍ରଥମରୁ କୁହାଯାଇଛି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଥିଲେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ନ ଜାୟତି ନିରତି ବା କଦାଚିତ୍ ନା ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକ, ନ ଚୈନଂ କ୍ଳେଦନ୍ତି ଆପ, ନ ଶୋଷତି ମାରୁତ। ଏ ଆତ୍ମା ବସ୍ତୁ ଏଭଳି ପ୍ରାକୃତ ବସ୍ତୁରେ ସେଟା ନଷ୍ଟ ହେବ ନାହିଁ, କେବେ ହେଲେ ନଷ୍ଟ ହେବ ନାହିଁ। ତେଣୁ ଇଏ ହେଉଛି ଗୁହ୍ୟ ଜ୍ଞାନ। ଗୁହ୍ୟତର ଜ୍ଞାନ ହେଉଛି ଆର ଆହୁରି ଉନ୍ନତର ଜ୍ଞାନ, ଆଠାରୁ ଉନ୍ନତର ଜ୍ଞାନ। ବ୍ରହ୍ମ, ପରମାତ୍ମା ଏବଂ ଭଗବାନ, ଏଇ ତିନୋଟି ରହୁଛି, ମାନେ କ'ଣ, ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ। ଗୁହ୍ୟତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ପରମାତ୍ମା, ଆମେ ହେଉଛେ ଆତ୍ମା ଏବଂ ସିଏ ହେଉଛନ୍ତି ପରମାତ୍ମା। ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଅଷ୍ଟମଧ୍ୟାୟରେ ଭଗବାନ କହିଲେ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ରହିଛି, ଦେଇଛନ୍ତି ପରମାତ୍ମା। ବହୁତ ସ୍ଥାନରେ କହିଛନ୍ତି ଭଗବତ ଗୀତାରେ, ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୋ ମତ, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି। ଈଶ୍ୱର ସବୁ ଭୂତାନାଂ ହୃଦୟ ଅର୍ଜୁନ ତିଷ୍ଠତି, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ଇଏ ହେଉଛି ଗୁହ୍ୟତର ଜ୍ଞାନ। ଏବଂ ଗୁହ୍ୟତମ ଜ୍ଞାନ କ'ଣ? ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବତ ସମ୍ବନ୍ଧୀୟ ଜ୍ଞାନ, ଭଗବାନ, ବ୍ରହ୍ମ, ପରମାତ୍ମା ଏବଂ ଭଗବାନ, ଏ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଦିଆଯାଇଛି। ତେଣୁ ଭଗବାନଙ୍କୁ, ବ୍ରହ୍ମକୁ ଜାଣିବା ପାଇଁ ହେଲେ ଆମେ ଜ୍ଞାନ ମାଧ୍ୟମରେ ଜାଣିପାରିବା ଭଗବାନ। ଆମର ଜ୍ଞାନ, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ ପ୍ରାପ୍ତ ହୁଅନ୍ତି, ସେମାନେ ଜାଣନ୍ତି ବ୍ରହ୍ମ ବିଷୟରେ, ବ୍ରହ୍ମ ଚିନ୍ତନ କରନ୍ତି ସେମାନେ। ଏବଂ ଯେଉଁମାନେ ଅଷ୍ଟାଙ୍ଗ ଯୋଗୀ, ଅଷ୍ଟାଙ୍ଗ ଯୋଗ କରନ୍ତି, ଯେଉଁ ପାତଞ୍ଜଳିକ ରହିଛି ଯମ, ନିୟମ, ଆସନ, ପ୍ରାଣାୟାମ ଇତ୍ୟାଦି, ଏଇ ଅଷ୍ଟାଙ୍ଗ ଯୋଗରେ ସେମାନେ ପରମାତ୍ମାଙ୍କୁ ଉପଲବ୍ଧି କରନ୍ତି। ପରମାତ୍ମା ସମସ୍ତଙ୍କ ହୃଦୟରେ ରହିଛନ୍ତି ପରମାତ୍ମା ରୂପରେ, ଏବଂ ଅଣୁ ପରମାଣୁରେ ମଧ୍ୟ ରହିଛନ୍ତି ପରମାତ୍ମା। ଏବଂ ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବାନ, ଈଶ୍ୱର, ପରମ କୃଷ୍ଣ, ସଚ୍ଚିଦାନନ୍ଦ ବିଗ୍ରହ, ଅନାଦିରାଦି ଗୋବିନ୍ଦ, ସର୍ବକାରଣ କାରଣ ବ୍ରହ୍ମା, ସେଇଟା ଜାଣିଥିଲେ, ବ୍ରହ୍ମ ସଂହିତା ରଚନା କରିଛନ୍ତି ଭଗବାନଙ୍କୁ ଜାଣିଲେ ସେ। ଏବଂ ଭଗବତ ସମ୍ବନ୍ଧୀୟ ଜ୍ଞାନ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟ, ପଞ୍ଚମ ପଞ୍ଚଦଶ ଅଧ୍ୟାୟରେ ପୁରୁଷୋତ୍ତମ ବିଭାଗ ଯୋଗରେ ଭଗବାନ ନିଜ ବିଷୟରେ କହିଲେ ପୁରୁଷୋତ୍ତମ। ଯସ୍ମାତ୍ କ୍ଷରୋ ଅତୀତୋହମ୍ ଅକ୍ଷରା ଦପିଚୋତ୍ତମ ଅତସ୍ମି ଲୋକ ବେଦେଚ ପ୍ରତୀତ ପୁରୁଷୋତ୍ତମ। ପୁରୁଷୋତ୍ତମ ସେ ଭଗବାନ, ଇଏ ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ। ସେହି ଭଗବାନଙ୍କୁ ଜାଣିବା ପାଇଁ ହେଲେ କେବଳ ଭକ୍ତି ମାଧ୍ୟମରେ ଆମେ ଜାଣିପାରିବା, ଅନ୍ୟ କୌଣସି ଉପାୟରେ ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁ ସେହି ଭକ୍ତି ପ୍ରାପ୍ତ ହେବା ପାଇଁ ଚାରୋଟି ସୂତ୍ର ଦେଲେ ଭଗବାନ। ଦୁଇଥରେ ଶ୍ଳୋକଟି କହିଲେ, ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ କହିଲେ, ଅଠର ଅଧ୍ୟାୟ ପଞ୍ଚଷଠି ଶ୍ଳୋକରେ ମଧ୍ୟ କହିଲେ, ଏଇ ଏଇ ଦୁଇ ଏଇ ଗୋଟିଏ କଥା ଦୁଇଥର କହିଲେ ଭଗବାନ। ଏ ଗୁହ୍ୟତମ ଜ୍ଞାନ ଭଗବାନ ଜାଣିବା ପାଇଁ ଏ ଚାରୋଟି ସୂତ୍ର ରହିଛି। କ'ଣ କ'ଣ? ମନ୍ମନା ଭବ, ମନରେ ପ୍ରତି ଚିନ୍ତା କର, ମଦ୍ ଭକ୍ତ ଭଗବାନ ଭକ୍ତ ହୁଅ, ମଦ୍ ଜାଜି ଭଗବାନଙ୍କୁ ସେବା କର, ପୂଜା କର, ଆରାଧନା କର, ଏବଂ ମା ନମସ୍କୁରୁ ମୋତେ ପ୍ରଣାମ କର। ଏଇ ଚାରୋଟି ହେଉଛି ଭଗବତ ଗୀତାର ସାର। ତେଣୁ ଏଇ ଦୁଇଥର ଭଗବାନ କହିଲେ ଏ ଶ୍ଳୋକଟି, ଇଏ ହେଉଛି ସର୍ବଭୂୟତମ ଭୂୟ। ଅନ୍ତିମରେ କହିବେ ଭଗବାନ ଅଷ୍ଟାଦଶ ଅଧ୍ୟାୟରେ, ସବୁଠାରୁ ଗୁହ୍ୟତମ ଜ୍ଞାନ ମୁଁ ତୁମକୁ ଦେଇସାରିଛି। ନବମ ଅଧ୍ୟାୟ ପ୍ରଥମେ କହିଲେ ଭଗବାନ, ଇଦଂ ତୁତେ ଗୁହ୍ୟତମଂ ପ୍ରବକ୍ଷାମି ଅନସୂୟବେ। ଏ ଗୁହ୍ୟତମ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ ଯୋଗ୍ୟତା ଦରକାର, ସେଇଟା ହେଉଛି ଆମେ ଭଗବାନଙ୍କୁ ଈର୍ଷା କରିବା ନାହିଁ, ଅନସୂୟବେ। ଯେଉଁମାନେ ଭଗବାନଙ୍କୁ ଈର୍ଷା କରୁଛନ୍ତି ସେମାନେ ଭଗବାନ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ନବମଧ୍ୟାୟ ପ୍ରଥମେ ରାଜବିଦ୍ୟା ରାଜଗୃହ ଯୋଗ, ଏ ନବମଧ୍ୟାୟର ଶୀର୍ଷକ ହେଉଛି ଏଇଟା, ଶ୍ରେଷ୍ଠ ବିଦ୍ୟା ଏବଂ ସବୁଠାରୁ ଗୃହ୍ୟତମ ବିଦ୍ୟା ଇଏ ରାଜବିଦ୍ୟା ରାଜଗୃହ ପବିତ୍ରମ ଇଦମ ଉତ୍ତମମ୍, ଏ ହେଉଛି ସବୁଠାରୁ ପବିତ୍ର ଏବଂ ଉତ୍ତମ ଜ୍ଞାନ ଇଏ। ପ୍ରତ୍ୟକ୍ଷାବଗମମ୍, ଏଇଟାକୁ ନିଜେ ଆମେ ଅନୁଭବ କରିପାରିବୁ, ପ୍ରାକ୍ଟିକାଲି ଆପଣ ଏଇଟାକୁ ଆମେ ନିଜ ଜୀବନରେ ଅନୁଭବ କରିପାରିବା। ପ୍ରତ୍ୟକ୍ଷ ଅବଗମମ୍ ଧର୍ମ ସୁସୁଖମ୍, ଏହି ଧର୍ମ ଆଚରଣ କରିବା ପାଇଁ ବହୁତ ଆନନ୍ଦଦାୟକ। ସୁସୁଖମ୍, ଖାଲି ସୁଖମ୍ କହିଲେ ନାହିଁ, ସୁସୁଖମ୍ ଅତ୍ୟନ୍ତ ସୁଖ ଏହି ଧର୍ମକୁ ପାଳନ କରିବା ପାଇଁ। ଏବଂ କର୍ତ୍ତୁମ୍ ଅବ୍ୟୟମ୍, ଯାହା ଆମେ କରୁଛେ କେବେ ନଷ୍ଟ ହେବ ନାହିଁ। ଆଜି ଆପଣମାନେ ଯେଉଁ ଶ୍ରବଣ କରୁଛନ୍ତି ଇଏ ଅବ୍ୟୟମ୍, ନେହା ବିକ୍ରମ ନାଶସ୍ତି ପ୍ରତ୍ୟବାୟ ନବିଦ୍ୟତେ ସ୍ୱଳ୍ପମପ୍ୟସ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍, ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ କଥା। ଆଜି ଆମେ ଅଳ୍ପ କିଛି କରିଛେ ଭଗବାନଙ୍କ ସମ୍ବନ୍ଧୀୟ, ସେଇଟା ବହୁତ ବଡ଼ ବିପଦରୁ ଆମକୁ ରକ୍ଷା କରିବ। ତେଣୁ ଇଏ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଯେଉଁ କହିଲେ ମୁଁ ତୁମକୁ ଗୃହ୍ୟତମ ଜ୍ଞାନ ଦେଉଛି, ସେ ଗୃହ୍ୟତମ ଜ୍ଞାନ ନବମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ କହିଲେ, ମନ୍ମନା ଭବ ମଦ ଭକ୍ତୋ ମଜାଜି ମାଂ ନମସ୍କୃ ମା ଏବ ଏସ୍ୟସି। ଏଇ ଚାରୋଟି ଜିନିଷ ଆମେ ଯଦି କରିବା ଭଗବାନ ପାଖକୁ ନିଶ୍ଚିନ୍ତ ଭାବରେ ଆସିବା। ମାମ୍ ଏବ ଏସ୍ୟସି, ସେଠି ଆଉ ଗୋଟେ ମା ଏବ ଏସ୍ୟସି କ'ଣ ସତ୍ୟ, ଏଇଟା ଲାଷ୍ଟକୁ କହିବେ, ସେଇଟା ଆଉ ଗୋଟେ ଶ୍ଳୋକରେ କହିବେ। ମନ୍ମନା ଭବ ମଦ ଭକ୍ତୋ ମଦ ଜାଜି ମାମ୍ ଏବ ଏସ୍ୟସି ଯୁକ୍ତ ମହାତ୍ମାନ ମତ ପାରାୟଣ, ତମେ ଯେହେତୁ ମୋ ସହିତ ଯୁକ୍ତ ହୋଇକି ରହିଛ ତେଣୁ ମତ ପରାୟଣ ହେବ। ଏସବୁଟି କହିଲେ ପୁଣି ଅନ୍ତିମରେ ସେଇଟାକୁ କହିଲେ ଆଉ ଥରେ, ଏଇଠୁ ସବୁଠାରୁ ଗୃହ୍ୟତମ ଜ୍ଞାନ ଭଗବାନ କହିଲେ ମୁଁ ତୁମକୁ ଆଉ ଥରେ କହୁଛି ସେ କଥା, ସର୍ବଗୃହ୍ୟତମ ଭୂୟ ଭୂୟ କହିଲେ ଆଉ ଥରେ କହୁଛି, ଶୃଣୁମି ପରମମ ବଚ। ଭଗବତ ଗୀତାରେ ଯେତେ ସବୁ ଜ୍ଞାନ ଦେଇଛନ୍ତି ଶ୍ରେଷ୍ଠ ଜ୍ଞାନ ହେଉଛି ଏଇଟା, ଇଷ୍ଟୋସିମେ ଦୃଢ଼ ମିତି, ତମେ ମୋର ଅତ୍ୟନ୍ତ ପ୍ରିୟ, ତତୋ ବକ୍ଷ୍ୟାମିତେ ହିତମ୍, ତେଣୁ ତୁମର ହିତ ପାଇଁ ମୁଁ ଏ କଥାଟି କହୁଛି। ତେଣୁ ଆମେ ଯେଉଁ ଏକଥା କହୁଛେ ଆମେ ଆପଣମାନଙ୍କ ହିତ ପାଇଁ କହୁଛେ, କାରଣ ଆମେ ସେଇଭଳି ଭାବରେ ଅନ୍ୟମାନଙ୍କୁ ପ୍ରେରିତ ହୋଇକରି ଆମେ ସବୁ ଏଇଟାକୁ ଆଚରଣ କରୁଛେ, ଆମ ଜୀବନରେ ଏଇଟାକୁ ବ୍ୟବହାର କରୁଛେ, ଜୀବନରେ ଆଚରଣ କରୁଛେ, ଏଇଟାକୁ ଆମର ହିତ ହୋଇଛି। ତେଣୁ ଆମେ ମଧ୍ୟ ଆମର ପରମ୍ପରାରେ ନିର୍ଦ୍ଦେଶ କ୍ରମେ ଆମେ ମଧ୍ୟ ଏଇଟାକୁ ପ୍ରଚାର କରୁଛେ ଆପଣମାନଙ୍କ ହିତ ପାଇଁ। ଭଗବାନ ନିଜେ କହୁଛନ୍ତି, ଭଗବାନ ଯିଏକି ସମସ୍ତଙ୍କର ହିତାକାଂକ୍ଷୀ ବନ୍ଧୁ, ଜଣେ ଯଦି ଏତିକି ଜାଣିଯିବେ ପଞ୍ଚମଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହିଲେ, ଏ ହେଉଛି ଶାନ୍ତିର ସୂତ୍ର ଦେଇଛନ୍ତି ଭଗବାନ, ଯେ ଭକ୍ତାରମ୍ ଯଜ୍ଞ ତପସାମ, ସବୁକିଛିର ସେ ହେଉଛନ୍ତି ଉପଭୋଗକାରୀ, ଭକ୍ତାରମ୍ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ୍, ସମସ୍ତ ଲୋକର ଏ ବୁର୍ଲାଠୁ ଆରମ୍ଭ କରି ଯେତେ ସହର ଅଛି, ଯେତେ ଲୋକ ଅଛି ପୃଥିବୀଠୁ ଆରମ୍ଭ କରି ଯେତେ ଲୋକ ଅଛି, ସ୍ୱର୍ଗ ଲୋକ ମହଲ ଲୋକ ଜନ ଲୋକ ତପ ଲୋକ ଇତ୍ୟାଦି ଯେତେ ସବୁ ତଳେ ତଳେ ଯାହା ସବୁ ରହିଛି, ସବୁ ଲୋକର ସେ ହେଉଛନ୍ତି ମାଲିକ ମହେଶ୍ୱର। ଏବଂ ସୁହୃଦଂ ସର୍ବଭୂତାନା, ସମସ୍ତ ଜୀବଙ୍କର ସେ ହେଉଛନ୍ତି ବନ୍ଧୁ ସୁହୃଦ। ଏଇଟାକୁ ଯଦି ଆମେ ଜାଣିଯିବା ତାହେଲେ ଆମେ ଶାନ୍ତି ପ୍ରାପ୍ତ ହୋଇଯିବା, ଏ ଶାନ୍ତିର ସୂତ୍ର। ତେଣୁ ଭଗବାନ କହିଲେ ଯେ ଅନ୍ତିମରେ ସେ କଥା କହିଲେ, ଇଷ୍ଟୋସିମେ ଦୃଢ଼ ମିତି ତତ୍ ବକ୍ଷ୍ୟାମିତି, ତେଣୁ ତୁମର ହିତ ପାଇଁ ମୁଁ ଏଇଟା କହୁଛି, ଆମେ ଯଦି ଶୁଣିବା ତାହେଲେ ଆମର ହିତ ହେବ, ଯଦି ନ ଶୁଣିବା କ'ଣ ହେବ। ଅଷ୍ଟାଦଶ ଭଗବାନ ମଧ୍ୟ କହିଲେ ଯଦି ଯଦି ଅହଙ୍କାର ମାସିତ ନ ଶୋଷ୍ୟ ଇତି ମାନ୍ୟ ସେ ମିଥ୍ୟ ସେ ବ୍ୟବସାୟ, ଅନ୍ତିମରେ କହିବେ ସେଇଟା, ଯଦି ଯଦି ଅହଙ୍କାର ମାସିତ୍ୟ ନ ଯଶ ଇତି ମାନ୍ୟ ସେ ତାହେଲେ କ'ଣ ହେବ ନା ତୁମ ନଷ୍ଟ ହୋଇଯିବ, ତୁମର ନଷ୍ଟ ହେବ। ଯଦି ତୁମେ ଯଦି ଏଇଟାକୁ ମୋ କଥା ନ ଶୁଣିବ ତାହେଲେ କ'ଣ ହେବ, ଯଦି ଯଦି ଅହଙ୍କାର ମାସିତ୍ୟ ପ୍ରକୃତି ତୁମ ନିହ ସେ ଯେଉଁଟା କହିଛନ୍ତି, ଯଦି ତୁମେ ନ ଶୁଣିବ ତାହେଲେ ତୁମେ ନଷ୍ଟ ହୋଇଯିବ, କେଉଁଠି ସେ ଶ୍ଳୋକଟି ଅଛନ୍ତି, ଯାହା ହଉ, ଯଦି ତୁମେ ନ ଶୁଣିବ ଅହଙ୍କାର ଦ୍ୱାରା ବଶବର୍ତ୍ତୀ ହୋଇକରି ମୋ କଥା ନ ଶୁଣିବ ତାହେଲେ ତୁମେ ବିନଷ୍ଟ ହୋଇଯିବ। ଆମେ ବର୍ତ୍ତମାନ ବିନଷ୍ଟ ହୋଇଯାଇଛେ, ଭଗବାନ ଭୁଲି ଯାଇ ଆମେ ବିନଷ୍ଟ ହୋଇଯାଇଛେ, ତେଣୁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ। ଆମର କେମିତି ମଙ୍ଗଳ ହେବ ଆମେ ଜାଣିନେ, ଭଗବାନ ଜାଣନ୍ତି ଆମର କେମିତି ମଙ୍ଗଳ ହେବ, ସେଥିପାଇଁ ଭଗବାନ ଏଇ ଗୀତାର ଜ୍ଞାନ ଦେଇଛନ୍ତି। ତେଣୁ ଇଏ ହେଉଛି ସବୁଠାରୁ ଗୃହ୍ୟତମ ଜ୍ଞାନ, ମନ୍ମନା ଭବ ମଦ୍ଭକ୍ତୁ ମଧ୍ୟାଜି ମାଙ୍ଗ ନମସ୍କୃ। ପୁଣି ଆଉ ଥରେ କହିଲେ ଏବଂ ସେଠି ମଧ୍ୟ କହିଲେ ମା ବ୍ୟବସ୍ୟସି, ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ। ସେଇଠି କହିଲେ ସତ୍ୟନ୍ତେ, ଇଏ ହେଉଛି ସତ୍ୟ ଘଟଣା, ସତ୍ୟ କଥା ତୁମକୁ କହିଲି, ପ୍ରତିଜାନେ ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି, ରାଣ ଖାଇକରି କହୁଛି, ମୁଁ ତୁମକୁ ରାଣ ଖାଇକରି କହୁଛି, ଏଇଟା ହେଉଛି ସତ୍ୟ। ପ୍ରିୟ ସିମେ, ତୁମେ ଅତ୍ୟନ୍ତ ମୋର ପ୍ରିୟ, ତେଣୁ ଆପଣମାନେ ମଧ୍ୟ ଆମର ବହୁତ ପ୍ରିୟ, ସେଥିପାଇଁ ଆମେ ମଧ୍ୟ ସେଇ କଥାଟିକୁ କହିଦେଲୁ, ସବୁଠାରୁ ବୃହତ୍ତମ ଜ୍ଞାନ କହିଦେଲୁ ଆପଣଙ୍କୁ। ଭଗବତ ଗୀତାରେ ଅନେକ କଥା ରହିଛି, ଆମେ ଘଣ୍ଟାଟି ଭିତରେ ସଂକ୍ଷେପରେ ଆମକୁ ସବୁ କହିଦେଲୁ, ତିନୋଟି କଥା କହିଲୁ, ସୂତ୍ର ଏ ଚାରୋଟି ସୂତ୍ର, ତିନୋଟି ତିନି ପ୍ରକାର ଜ୍ଞାନ, ଚାରିଟି ସୂତ୍ର, ଏଇଟା ଯଦି ଆପଣ ପାଳନ କରିବେ ତାହେଲେ ଆପଣଙ୍କ ମଙ୍ଗଳ ହେବ, ଆପଣଙ୍କ କଲ୍ୟାଣ ହେବ। ତେଣୁ ଆମର ସବୁ ରବିବାର ଆମର କାର୍ଯ୍ୟକ୍ରମ ହେଉଛି ମନ୍ଦିରରେ, ଆପଣମାନେ ଆସନ୍ତୁ, ଏଇ ଭାଗବତ କଥା ଶ୍ରବଣ କରିବେ, ପ୍ରସାଦ ମଧ୍ୟ ପ୍ରାପ୍ତ ହେବେ। ଏବଂ ବିଶେଷ ଭାବରେ ଏଇ ଯେ ଗୀତା ଜୟନ୍ତୀ ଉପଲକ୍ଷେ ଆମର ସାରା ପୃଥିବୀରେ ଇସ୍କନ କେନ୍ଦ୍ର ଯେତେ ଅଛି ସବୁଠାରେ ଆମର ବର୍ତ୍ତମାନ ଗୀତା ମାରାଥନ ଚାଲିଛି, ଏ ଗୀତାକୁ ପ୍ରଚାର କରାଯାଉଛି। ଆମେ ମଧ୍ୟ ଆପଣଙ୍କ ପାଖରେ ଗୀତ ପ୍ରଚାର କଲେ, ଆଡ଼ଭର୍ଟାଇଜମେଣ୍ଟ କଲୁ, ଆପଣମାନେ ଯଦି ଗ୍ରହଣ କରିବେ ତାହେଲେ ଆପଣମାନେ ମଧ୍ୟ ଏ ଗୀତାକୁ ନିଅନ୍ତୁ, ଆପଣ ନିଜ ଜୀବନକୁ ଧନ୍ୟ କରିବେ ଏବଂ ଏ ଗୀତାକୁ ମଧ୍ୟ ପ୍ରଚାର କରିବେ। ସେଥିପାଇଁ ଆମ ବିଶେଷ ବ୍ୟବସ୍ଥା ରହିଛି, 200 ଟଙ୍କା ଯେଉଁ ଭଗବତ ଗୀତା ରହିଛି ତାକୁ 180 ଟଙ୍କାରେ ଦିଆଯାଉଛି। ଏ ନୂଆ ବର୍ଷ ଆସୁଛି, ନୂଆ ବର୍ଷରେ ମଧ୍ୟ ଆପଣ ଗିଫ୍ଟ ଦେଇପାରିବେ, ବହୁତ ପ୍ରକାର ଏ ଭଗବତ ଗୀତାକୁ ଆପଣ ପ୍ରଚାର କରିପାରିବେ। ଆଜି ଏଇ ଭଗବତ ଗୀତା ପ୍ରଚାର ହୋଇଥିବାରୁ ସାରା ପୃଥିବୀରେ ଭକ୍ତମାନେ ସବୁ ଭକ୍ତ ହେଉଛନ୍ତି, ଭଗବାନଙ୍କର ଭଜନ କରୁଛନ୍ତି, ଭଗବାନଙ୍କର ଭକ୍ତ ହେଉଛନ୍ତି। ଆପଣମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତୁ, ଆପଣ ଜୀବନ କଲ୍ୟାଣ ହେବା ସହିତ ସମଗ୍ର ବିଶ୍ୱର ମଧ୍ୟ କଲ୍ୟାଣ ହେବ। ତେଣୁ ଆମର ସମୟ ହୋଇଯାଇଛି, ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌର ଭକ୍ତ କି, ଦାୟ ଗୌର ପ୍ରମାନନ୍ଦେ। କାହାକୁ ଯଦି ପ୍ରଶ୍ନ ଅଛି କରିପାରନ୍ତି, ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆମର, ଆମର ସୁଶାନ୍ତ ପ୍ରଭୁ ଘୋଷଣା କରିବେ ଆପଣଙ୍କୁ। ଆମେ କହିଦେଇ ଗଲୁ, ଆପଣ ଶୁଣିଲି ବୁଝିଲେ କି ନ ବୁଝିଲେ, ଆପଣ ଦୀପଦ କୁହନ୍ତୁ କ'ଣ ବୁଝିଲେ, କି କେଉଁ ଡାଉଟ୍ ହେଲା, କେଉଁ ସନ୍ଦେହ ହେଲା, କି ଆମ କଥା କିଛି ଭୁଲ ରହିଛି। ଆମେ ଜାଣିବୁ ଯେ ଆପଣ ଶୁଣିଛନ୍ତି ଘଣ୍ଟାଟି, ଯେଉଁ ଆମେ କହିଲୁ ଆମର ପରିଶ୍ରମ ବି ସାର୍ଥକ ହେଲା। ଆପଣ ଯଦି କିଛି ବୁଝିପାରିଲେ, ଶୁଣିପାରିଲେ, ବା ଆଧାର ଯଦି ପ୍ରଭାବିତ ହୋଇପାରିଲେ, ବା ଯଦି ଆପଣ ଭାବୁଛନ୍ତି କିଛି ଭୁଲ ହେଇଛି, କଥା କିଛି ଠିକ୍ ନାହିଁ, କେଉଁଠି ସନ୍ଦେହ ରହିଛି, ଆମ କଥାରେ ମଧ୍ୟ କିଛି ଯଦି ତ୍ରୁଟି ରହିଯାଇଛି, ତେଣୁ ଆପଣମାନେ କିଛି କହିପାରନ୍ତି, ଦୀପଦ କଥା କହିପାରନ୍ତି ଆପଣଙ୍କୁ। ଆଜ୍ଞା, ହଁ ନାମ କୀର୍ତ୍ତନ କରିବା, ଯାହା